ବାପା ତମେ ହେଉଛ ଦୁନିଆର ସବୁଠାରୁ ଭଲ ବାପା। ଆଜି ଯାଏ ଯାହା ବି କିଛି ଅଳି ଅଝଟ କରିଛି ତମେ ମୋତେ ସବୁ ଆଣି ଦେଇଛ। ତମ ଆଖିରେ